ओम शांति। अमृत धारा कार्यक्रम तरफ रु आध्यात्म प्रेमी भाई और भौनी मानको आज पुनी थरे स्वागत करुची। आज आमे समस्ते चर्चा करिवा शिव एवं शंकर उभयंको भितरे पार्थक्य रहिची ना उभय एक अटंती। देखंतु समग्र भारत वर्षरे जेते भी शिवंकर भक्त समस्ते रहिचंती कहारे की भी आपण पचारंतु निश्चित भावरे गोटे ही उत्तर शुणिबे शिव एवं शंकर एक अटंती। आज काठ भी आपण शुणा को पाइबे नी कि शिव एवं शंकर उभय भिन्न अटंती, किंतु आपण को आश्चर्य लागिवो मु कहिबी कि शिव एवं शंकरंक भितरे बहुत किछि पार्थक्य रहिछि, उभय संपूर्ण भिन्न अटंती। एक कथा स्वयं परमात्मा शिव ही आसिकी आम्मानंकु कहिबा परे ही बुझा पड़ला। मु भी से कथा प्रथम भावुथिली शिव एवं शंकर एक अटंती, किंतु ज्ञानर सागर परमात्मा शिव बाबा आसिकी इगोह रहस्य सब आम सामने खोली देचंती एवं कहचंती मोर संतान माने मु तम परम पिता परमात्मा शिव अटे, मु शंकर नुहे। ताहले मनरे प्रश्न उठुथ शंकर किए कोई परिवे उभयंक भितरे कौन पार्थक्य अछि। देखंतु भारतवर्षरे कौनसी भी शिव मंदिर को आपण जानतु गोटे शिवलिंगर प्रतिमा रहिछि जोठी आमे श्रद्धारे भक्तिरे ता उपरे पुष्प अर्पण करुचे बेलपत्र चढ़ुचे नतमस्तक हेकि आसुचे। कौनसी शंकर जटाजुट वाला जो मूर्ति रही सेमती शंकरंकर मूर्ति कोठी न थाए जोठी जाकि समस्ते पूजा करती। हाँ भावनारे से शिवलिंग पाखरे आखपाखरे कोठी शंकरंकर मूर्ति टे थाई पारे, किंतु से मूर्ति को जाकि लोक जमी शिवलिंग जमती पूजा करा जाए सब अर्पण करती सेमती शंकरंकर मूर्ति कोठी कही जाकि सेमती पूजा करती। आम भारतवर्षरे आम शिवरात्रि कही था शंकर रात्रि कही कही न था शिवलिंग कहा जाए शंकर लिंग कहा जाए नहीं एवं ओम नमः शिवाय कहा जाए ओम नमः शंकराय तो कभी कही कही न था सत्यम शिवम सुंदरम बोली कही था सत्यम शंकरम सुंदरम तो कोठी सुनी नथिबे। तेणु शिव आउ शंकरों भितरे बहुत किछि पार्थक्य रही। आज भारतवर्षरे आमे समस्ते भारतवासी शिव एवं शंकर को जेतेबेले एक बोली भाविनेले सबु गोलमाल होगला। शिव बाबा ज्योति स्वरूप अटंती एवं से ज्योति बिंदु जी ध्यान आधार, तेणु शिव को गोटे ना होची ध्यान आधार बिंदुश्रय सबु आमे आत्मागण बिंदु सबु जो अछु आमर आश्रय से शिवंकु जेतेबेले से बिंदु रूपरे आमे स्मरण करुचु तांकठी मन एकाग्र करुचु आमर सबु पाप भस्म होइ जाउची। किंतु शंकर तो जणे सूक्ष्म आकारी देवता तांकर आम भलिया गोटे शारीरिक रूप रहिची, किंतु शिवंकु तो निराकार कहा जाए ज्योति स्वरूप अटंती शारीरिक रूप नाही उभय समान हेले केमती। एवं शंकर तो रचना अटंती शिव तो रचयिता अटंती, ମୁଁ ଆପଣଙ୍କୁ ବୁଝିଛି କି ଧରାପୃଷ୍ଠକୁ ଯେତେବେଳେ ପରମାତ୍ମା ଆସନ୍ତି ସେ ତାଙ୍କର ଦିବ୍ୟ କର୍ତ୍ତବ୍ୟ ପାଇଁ ତିନୋଟି ଦେବତାଙ୍କୁ ରଚନ୍ତି। ସେମାନେ ହେଲେ ବ୍ରହ୍ମା, ବିଷ୍ଣୁ ଏବଂ ଶଙ୍କର। ତେଣୁ ଶିବଙ୍କୁ ତ୍ରିଦେବ ରଚୟିତା ବୋଲି କୁହାଯାଏ। ବ୍ରହ୍ମାଙ୍କର ଈଶ୍ୱର ବ୍ରହ୍ମେଶ୍ୱର, ବିଷ୍ଣୁଙ୍କର ଈଶ୍ୱର ବିଶ୍ୱମ୍ଭରେଶ୍ୱର, ଶଙ୍କରଙ୍କର ଈଶ୍ୱର ଶଙ୍କରେଶ୍ୱର। ଯଦି ଶିବଙ୍କୁ ଶଙ୍କରେଶ୍ୱର କୁହାଗଲା ତାହେଲେ ଶଙ୍କର ଏବଂ ଶିବ ଭିତରେ ଅନ୍ତର ଅଛି ନା? ଶଙ୍କରଙ୍କର ଈଶ୍ୱର ହେଉଛନ୍ତି ଶିବ, ତାହେଲେ ଉଭୟ ସମାନ କେମିତି ହେଲେ? ତ ଶିବଙ୍କୁ ପିତା କହିପାରିବା ଏବଂ ଶଙ୍କରଙ୍କୁ ପୁତ୍ର ବି କହିପାରିବା। ଶିବ ନିରାକାର ଅଟନ୍ତି ଏବଂ ଶଙ୍କର ଜଣେ ସୂକ୍ଷ୍ମ ଆକାରୀ ଦେବତା ଅଟନ୍ତି। ଶିବ ହେଉଛନ୍ତି ଧ୍ୟାନର ଆଧାର, ଧ୍ୟାନାଧାର, ଏବଂ ଶଙ୍କର ନିଜେ ଧ୍ୟାନରତ। ଦେଖିବେ ଶଙ୍କର ନିଜେ ଆଖି ଅର୍ଦ୍ଧ ନିମିଳିତ ଚକ୍ଷୁ ନେଇକି ବସିଛନ୍ତି ଧ୍ୟାନରେ। ସେ ଯଦି ସ୍ୱୟଂ ଭଗବାନ ହୋଇଥାନ୍ତେ ତାହେଲେ ସେ କାର ଧ୍ୟାନ କରୁଛନ୍ତି? ଚିନ୍ତା କରିବା ଦରକାର। ଭଗବାନ ବି କାର ଧ୍ୟାନ କରିବେ କି? ଆମେ ସମସ୍ତେ ଭଗବାନଙ୍କୁ ଧ୍ୟାନ କରୁ, କିନ୍ତୁ ଭଗବାନ ନିଜେ କାର ଧ୍ୟାନ ବସିକି ଧ୍ୟାନ କରିବେ କି? ତେଣୁ ଅନେକ ଶଙ୍କରଙ୍କ ମୂର୍ତ୍ତି ଆଗରେ ବି ଗୋଟେ ଶିବଲିଙ୍ଗ ଥିବାର ଆପଣମାନେ ଲକ୍ଷ୍ୟ କରିଥିବେ। ଅନେକ ଚିତ୍ରରେ, କ୍ୟାଲେଣ୍ଡରରେ ଆପଣ ଦେଖିଥିବେ, ମୂର୍ତ୍ତି ବି ସାମ୍ନାରେ ବି ଦେଖିଥିବେ। ନିଜ ଫଟୋଟା ବା ନିଜ ମୂର୍ତ୍ତି ରଖିକି କିଏ ଧ୍ୟାନ କରେ କି? ତେଣୁ ଶଙ୍କର ଆଉ ଶିବ ଯଦି ସମାନ ହୋଇଥାନ୍ତେ ତାହେଲେ ଶଙ୍କର ନିଜ ମୂର୍ତ୍ତିଟା ରଖିକି ଧ୍ୟାନ କରିବେ କି? ଚିନ୍ତା କରିବା ବିଷୟ। ତେଣୁ ଶିବ ଭିନ୍ନ ଅଟନ୍ତି, ଶଙ୍କର ଭିନ୍ନ ଅଟନ୍ତି। ଶିବଙ୍କୁ ଯୋଗୀମାନଙ୍କର ଈଶ୍ୱର, ଯୋଗୀଶ୍ୱର କୁହାଯାଏ। ବ୍ୟାକରଣରେ ଇ ଆଉ ଇ ମିଶାଇଲେ ଦୀର୍ଘ ଇ ହୋଇଯାଏ। ଯୋଗୀ ଗରେ ଆମେ ଦୀର୍ଘ ଇ ଲେଖୁଛେ, ଆଉ ଈଶ୍ୱର ଇ ଆଉ ଇ ଉଭୟ ମିଶିଲେ ଦୀର୍ଘ ଇ ହୋଇଯାଉଛି। ତ ଶିବଙ୍କୁ ଯୋଗୀମାନଙ୍କର ଈଶ୍ୱର, ଯୋଗୀଶ୍ୱର କୁହାଯାଏ। କିନ୍ତୁ ଶଙ୍କରଙ୍କୁ ଆମେ ଯୋଗେଶ୍ୱର କହିବା, ଯୋଗର ଈଶ୍ୱର। ଅ ଆଉ ଇ ମିଶିଲେ ଏ ହୋଇଯାଏ, ତେଣୁ ଶଙ୍କରଙ୍କୁ ଯୋଗେଶ୍ୱର କୁହାଯାଏ, ଯୋଗୀଶ୍ୱର କୁହାଯାଏ ନାହିଁ। ଶିବ ପରମାତ୍ମା, ସେ ପରମଧାମ ନିବାସୀ ଅଟନ୍ତି। ଶାନ୍ତିଧାମ, ମୁକ୍ତିଧାମ, ପରମଧାମ ତାଙ୍କ ନିଜ ଧାମ ଅଟେ, ବାସସ୍ଥାନ ଅଟେ। କିନ୍ତୁ ଶଙ୍କର ସୂକ୍ଷ୍ମ ଦେବତା, ସେ ସୂକ୍ଷ୍ମ ଲୋକରେ ରହିଥାନ୍ତି, ଯୋଉଠି ବ୍ରହ୍ମା, ବିଷ୍ଣୁ, ଶଙ୍କର ଆମେ ଯୋଉ ଦୁନିଆରେ ରହିଛେ ଏହାକୁ ସାକାର ମନୁଷ୍ୟ ଲୋକ ବୋଲି କୁହାଯାଏ। ପଞ୍ଚତତ୍ତ୍ୱର ଦୁନିଆ, ଖିତ୍, ଅବ, ତେଜ, ମରୁତ, ବ୍ୟୋମ, ଏମିତି ସଂସ୍କୃତରେ କୁହାଯାଇଛି। ଆକାଶ, ଜଳ, ବାୟୁ, ଅଗ୍ନି, ପୃଥିବୀ, ଏମିତି ପାଞ୍ଚଟା ତତ୍ତ୍ୱ ଅଛି। ଏ ତତ୍ତ୍ୱରେ ସୀମିତ ଯୋଉ ଦୁନିଆ, ଏଟା ସାକାର ମନୁଷ୍ୟ ଲୋକ, ସାକାର ଲୋକ। ତା ଉପରକୁ ଗଲେ ବହୁତ ଉର୍ଦ୍ଧ୍ୱରେ, ଯୋଉଠି ସୂର୍ଯ୍ୟ, ଚନ୍ଦ୍ର, ତାରାଗଣଠୁ ବି ଆହୁରି ଉପରେ, ଆକାଶ ତତ୍ତ୍ୱର ଉପରେ ଗୋଟେ ସୂକ୍ଷ୍ମ ଲୋକ ଅଛି, ଯୋଉଠି ବ୍ରହ୍ମାପୁରୀ, ବିଷ୍ଣୁପୁରୀ, ଶଙ୍କରପୁରୀ ରହିଛି। ତା ଉପରକୁ ଗଲେ ବ୍ରହ୍ମଲୋକ ରହିଛି। ତ ଏମିତି ତିନିଟା ଲୋକ, ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ମନୁଷ୍ୟ ଲୋକ। ତ ପରମାତ୍ମା ଶିବଙ୍କୁ ତ୍ରିଲୋକୀନାଥ ବୋଲି କୁହାଯାଏ। ସେ ବ୍ରହ୍ମଲୋକରେ ପରମଧାମରେ ରହନ୍ତି, ବ୍ରହ୍ମଲୋକ ନିବାସୀ। କିନ୍ତୁ ଶଙ୍କର ତ ଶଙ୍କରପୁରୀ ସୂକ୍ଷ୍ମଲୋକରେ ଅଛି। ଉଭୟଙ୍କ ଭିତରେ ବହୁତ ପାର୍ଥକ୍ୟ ରହିଛି। ଆଜି ଆମେ ସମସ୍ତେ ସେ ପାର୍ଥକ୍ୟକୁ ଭୁଲି ଯାଇକି ଶିବ ଏବଂ ଶଙ୍କରଙ୍କୁ ଯେତେବେଳେ ଆମେ ଏକ ଭାବି ନେଇଛେ ତାହେଲେ ଆମର ଯେଉଁ ସାଧନାର ଫଳ ଆମକୁ ପାଇବା କଥା ସେଗୁଡ଼ା ମିଳୁନି, ଆମର ସାଧନା ୟଥାର୍ଥ ହୋଇପାରିନି। ତେଣୁ ଶିବ ଏବଂ ଶଙ୍କରଙ୍କ ଭିତରେ ଅନେକ ପାର୍ଥକ୍ୟ ରହିଛି। ଶିବ ହେଉଛନ୍ତି ପରମାତ୍ମା, ତେଣୁ ଶିବ ପରମାତ୍ମା ନମ କୁହାଯାଏ, ଶଙ୍କର ପରମାତ୍ମା ନମ କୁହାଯାଏନି, ଶଙ୍କର ଦେବାୟ ନମ କହିବା, ଓମ୍ ନମ ଶିବାୟ ଆମେ କହିଥାଉ, ଓମ୍ ନମ ଶଙ୍କରାୟ ବି କିଏ କହିନଥାନ୍ତି, କହନ୍ତି କି? ଏବେ କେବେ ଶୁଣିଛନ୍ତି? ତାହେଲେ ଶିବ ଆଉ ଶଙ୍କରଙ୍କ ଭିତରେ ଅନେକ ସବୁ ପାର୍ଥକ୍ୟ ରହିଛି, କିନ୍ତୁ ପ୍ରଶ୍ନ ଉଠେ କି ଏ ଉଭୟଙ୍କୁ ତାହେଲେ ଲୋକ ଏକ ବୋଲିକି କେମିତି ଭାବିଲେ, କଣ ତ୍ରୁଟି ହେଲା, କଣ ଦୋଷ ଯାହାଫଳରେ ଉଭୟଙ୍କ ଭିତରେ କନଫ୍ୟୁଜନ ଆସିଗଲା ଲୋକଙ୍କର, କାହିଁକି ଲୋକ କନଫ୍ୟୁଜ୍ କଲେ ଏବଂ ଶିବଙ୍କୁ ଶଙ୍କର ବୋଲିକି କନଫ୍ୟୁଜ୍ ହେଇଗଲେ। ଚିନ୍ତା କରିବା ବିଷୟ ଦେଖନ୍ତୁ, ଦୁଇଟା ଲୋକ ଯଦି ସମାନ ଦେଖିବା ପାଇଁ ସମାନ ଦେଖାଯାଉଥାନ୍ତି ତାହେଲେ ଉଭୟଙ୍କ ଭିତରେ କନଫ୍ୟୁଜନ ହେଇପାରେ। ଆପଣ ଜଣଙ୍କ ବଦଳରେ ଆଉ ଜଣଙ୍କୁ ଭାବିବେ ସେ ଏ ଲୋକଟା କି, ଯେହେତୁ ଦେଖିବା ପାଇଁ ଦୁଇ ଜଣ ଯାକ ସମାନ। ଅର୍ଥାତ୍ ମୁଁ କହିବା ତାତ୍ପର୍ଯ୍ୟ ହେଉଛି, ଯଦି ଦୁଇ ଜଣ ଲୋକଙ୍କର ରୂପ ସମାନ ଅଟେ ତାହେଲେ ଉଭୟଙ୍କ ଭିତରେ କନଫ୍ୟୁଜନ ହେଇପାରେ। ଏବଂ ଶଙ୍କରଙ୍କ ରୂପ ତ ସମ୍ପୂର୍ଣ୍ଣ ଭିନ୍ନ। ଶିବ ଜ୍ୟୋତି ବିନ୍ଦୁ ସ୍ୱରୂପ ଅଟନ୍ତି ଏବଂ ଶଙ୍କର ସୂକ୍ଷ୍ମ ଆକାରୀ ଦେବତା ଅଟନ୍ତି। ତାହେଲେ ତାଙ୍କର ଗୋଟେ ମଣିଷ ଗୋଟେ ଯୋଗୀର ରୂପ ଜଟାଜୁଟ ଅଛି, ବସିଛନ୍ତି ଧ୍ୟାନରେ, ତାଙ୍କୁ ଜ୍ୟୋତିବିନ୍ଦୁ ସାଙ୍ଗରେ କେମିତି କନଫ୍ୟୁଜନ ହେଇଗଲା, ଚିନ୍ତା କରିବା ବିଷୟ। ଆଉ ବି ଉଦାହରଣ କହିଲେ ସ୍ପଷ୍ଟ ହେବ, ଯେମିତି ଦୁଇ ଜଣଙ୍କ ନାଁ ସମାନ ଥାଏ, ଜଣେ ଲୋକର ନାଁ ରମେଶ ଆଉ ଜଣେ ଭାଇର ନାଁ ବି ରମେଶ, ତାହେଲେ ମୁଁ ଜଣେ ଯଦି ରମେଶ ବୋଲି ଡାକିବି ତାହେଲେ ମୁଁ ଯାହାକୁ ଡାକୁଛି ସେ ମୋତେ ରେସ୍ପଣ୍ଡ ନକରି ସେ ଅନ୍ୟ ଜଣେ ବି ରେସ୍ପଣ୍ଡ କରିପାରେ, ଉଭୟଙ୍କ ଭିତରେ କନଫ୍ୟୁଜ୍ ହେଇପାରେ। ମୁଁ ଯଦି ଜଣକୁ କହିବି ଯାହା ସେ ରମେଶକୁ ଡାକି ଆଣ, ମୁଁ ଭାବୁଥିବି ଆଉ କାହାକୁ, ସେ ଆଉ କାହାକୁ ରମେଶକୁ ଡାକିକି ଆଣିପାରେ। ଜଣେ ଦୁଇ ଜଣଙ୍କ ନାଁ ଯଦି ସମାନ ସମାନ ଥାଏ ତାହେଲେ ଲୋକ କନଫ୍ୟୁଜ୍ କରନ୍ତି ଦୁଇ ଜଣଙ୍କ ଭିତରେ। କିନ୍ତୁ ଶିବ ଏବଂ ଶଙ୍କର ଦୁଇଟା ତ ଭିନ୍ନ ନାଁ, ଉଭୟଙ୍କ ନାଁ ତ ଶିବ ନୁହେଁ, ଜଣଙ୍କ ନାଁ ଶିବ ଜଣଙ୍କ ନାଁ ଶଙ୍କର, ତାହେଲେ ଉଭୟଙ୍କୁ କନଫ୍ୟୁଜନ କାହିଁ କରାହେଲା, କାହିଁ ଲୋକ କନଫ୍ୟୁଜ୍ ହେଇଗଲେ। ଆଉ ଗୋଟେ କଥା, ମନେ କରନ୍ତୁ ଗୋଟେ ଅଫିସରେ ଦୁଇ ଜଣ କିରାଣୀ ଅଛନ୍ତି, ଦୁଇ ଜଣ କ୍ଲାର୍କ ଅଛନ୍ତି, ସେମାନଙ୍କର ଉଭୟଙ୍କର କାମ ସମାନ। ଜଣେ ଅଫିସର ଯଦି କହିବ ଯାହା ତ ସେ କିରାଣୀ ବାବୁକୁ ଡାକି ଆଣ, ଦୁଇ ଜଣ ଯଦି କିରାଣୀ ବସିଛନ୍ତି ସେ କନଫ୍ୟୁଜ୍ କରିବ କାହାକୁ ଡାକିବି, ଦୁଇ ଜଣ ଯାକ ତ ସମାନ କର୍ତ୍ତବ୍ୟ। ଯେମିତି ମୁଁ ବୁଝିଲି ଦୁଇ ଜଣଙ୍କ ଯଦି ରୂପ ସମାନ ତାହେଲେ କନଫ୍ୟୁଜନ ଆସିପାରେ, ଦୁଇ ଜଣଙ୍କର ଯଦି ନାଁ ସମାନ ତାହେଲେ ବି ଆମେ କନଫ୍ୟୁଜନ କରିବା, କି ଦୁଇ ଜଣଙ୍କର କର୍ତ୍ତବ୍ୟ ବି ଯଦି ସମାନ ତାହେଲେ ବି ଆମ ମନ ଭିତରେ କନଫ୍ୟୁଜନ ଆସିପାରେ। କିନ୍ତୁ ଶିବ ହେଉଛନ୍ତି କଲ୍ୟାଣକାରୀ, ମଙ୍ଗଳକାରୀ, ଶୁଭକାରୀ, ସେ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ଏବଂ ଶଙ୍କରଙ୍କୁ ତ ବିନାଶକାରୀ କୁହାଯାଇଥାଏ। ବ୍ରହ୍ମା ଦ୍ୱାରା ସ୍ଥାପନା, ବିଷ୍ଣୁ ଦ୍ୱାରା ପାଳନା ଏବଂ ଶଙ୍କରଙ୍କ ଦ୍ୱାରା ବିନାଶ ପରମାତ୍ମା ଶିବ କରିଥାନ୍ତି। ତେଣୁ ଶଙ୍କର ତ ବିନାଶକାରୀ, ଜଣେ ହେଉଛନ୍ତି କଲ୍ୟାଣକାରୀ ଜଣେ ହେଉଛନ୍ତି ବିନାଶକାରୀ, ଉଭୟଙ୍କ କର୍ତ୍ତବ୍ୟ ଭିନ୍ନ, ତେଣୁ ଲୋକଙ୍କର କ'ଣ ପାଇଁ ପୁଣି କନଫ୍ୟୁଜନ ହେଲା, ଚିନ୍ତା କରିବା ବିଷୟ। କେବେ ଏ ବିଷୟରେ ଚିନ୍ତା କରିଛନ୍ତି ଆପଣମାନେ? ଦେଖନ୍ତୁ କ'ଣ ପାଇଁ ତାହେଲେ ଶିବ ଆଉ ଶଙ୍କର ଭିତରେ କନଫ୍ୟୁଜନ ହେବାର ଆରମ୍ଭ ହେଲା, ଚାଲନ୍ତୁ ଚର୍ଚ୍ଚା କରିବା, ଚିନ୍ତା କରିବା। ସବୁଠୁ ପ୍ରଥମରେ ଦେଖନ୍ତୁ ମୁଁ ନାଁ ବିଷୟରେ କହୁଛି, କ'ଣ ପାଇଁ କନଫ୍ୟୁଜନ ଆରମ୍ଭ ହେଇଗଲା ଲୋକଙ୍କ, ଶିବ ଆଉ ଶଙ୍କରଙ୍କୁ କାହିଁକି ମିଳେଇ ଦିଆହେଲା। ପ୍ରଥମରେ ନାମର କ'ଣ ସାମଞ୍ଜସ୍ୟ ରହିଛି, ସମାନତା ରହିଛି ଯାହାଫଳରେ ଲୋକ କନଫ୍ୟୁଜନ ହେଲେ, ସେ କଥା ସ୍ପଷ୍ଟ କରିବି। ତାପରେ ରୂପ, ତାପରେ କର୍ତ୍ତବ୍ୟ, ଠିକ୍ ଅଛି ନା ନାହିଁ? ଆଚ୍ଛା ଦେଖିବା, ଚିନ୍ତା କରିବା କି ଶିବ ଆଉ ଶଙ୍କରଙ୍କ ଭିତରେ ନାଁ ଭିତରେ କ'ଣ ଏମିତି ସାମଞ୍ଜସ୍ୟ ରହିଲା ଯାହାଫଳରେ ଶିବଙ୍କୁ ଶଙ୍କର ସହିତ, ଶଙ୍କରଙ୍କୁ ଶିବ ସହିତ ଲୋକ କନଫ୍ୟୁଜ୍ ହେଇଗଲେ, ଏକ କହିଦେଲେ। ଶିବଙ୍କୁ ଭକ୍ତମାନେ ସବୁ ତାଙ୍କର ବନ୍ଦନା କରିକି ପ୍ରାର୍ଥନା କରିକି କହିଥାନ୍ତି, ଶିବ ଶମ୍ଭୁ ଭୋଲାନାଥ, ଶିବଙ୍କୁ ଶମ୍ଭୁ ବି କୁହାଯାଏ ଏବଂ ଭୋଲାନାଥ ବି କୁହାଯାଏ। ଶମ୍ଭୁ ଶବ୍ଦର ଅର୍ଥ କ'ଣ? ଶମ୍ଭୁ ଶବ୍ଦର ଅର୍ଥ କ'ଣ ଜାଣିଛନ୍ତି, କହିପାରିବେ? ଶମ୍ଭୁ କାହାକୁ କୁହାଯାଏ? ଶମ୍ଭୁ ଶବ୍ଦକୁ ସନ୍ଧି ବିଚ୍ଛେଦ କଲେ ଦୁଇଟା ଅର୍ଥ ସେଠି ଆସିବ, ଦୁଇଟା ଶବ୍ଦ ଆସିବ। ସମ୍ ଯୁକ୍ତ ଭୂ, ସମ୍ ଶବ୍ଦର ଅର୍ଥ ହେଉଛି ଶାନ୍ତି, ଭୂ ଶବ୍ଦର ଅର୍ଥ ହେଉଛି ଦାତା। ସଂସ୍କୃତରେ ସମ୍ ଶବ୍ଦର ଅର୍ଥ ହେଉଛି ଶାନ୍ତି, ଭୂ ଶବ୍ଦର ଅର୍ଥ ହେଉଛି ଦାତା। ତେଣୁ ଶମ୍ଭୁ ମାନା ଶାନ୍ତି ଦାତା। ଶଙ୍କର ଶବ୍ଦର ଅର୍ଥ କ'ଣ କହିପାରିବେ? ଶଙ୍କର ଶବ୍ଦର ଅର୍ଥ କ'ଣ? ଶଙ୍କର ଶବ୍ଦର ଅର୍ଥ ବି ଯଦି ଶଙ୍କରକୁ ଯଦି ସନ୍ଧି ବିଚ୍ଛେଦ କରିବେ, ସମ୍ କର, ସମ୍ ଶବ୍ଦର ଅର୍ଥ କହିଲି ଶାନ୍ତି, ଏବଂ କର ଶବ୍ଦର ଅର୍ଥ ହେଉଛି ବିଦାତା। ଯେମିତି ଶମ୍ଭୁ ଶବ୍ଦର ଅର୍ଥ ହେଉଛି ଶାନ୍ତିଦାତା, ଶଙ୍କର ଶବ୍ଦର ଅର୍ଥ ବି ଶାନ୍ତିଦାତା, ଯେହେତୁ ବିନାଶ ପରେ ଚାରିଆଡ଼େ ଶାନ୍ତି ହୋଇଯାଏ। ଯେମିତି କୋଠି ବହୁତ ଝଡ଼ ଝଞ୍ଜା ବନ୍ୟା ବାତ୍ୟା ହୋଇଗଲା, ତାପରେ ଏକଦମ ଶାନ୍ତ ଶୃଙ୍ଖଳିତ ପରିବେଶ ଆସିଯିବ। ତ ସେମିତି ଯେତେବେଳେ ଧରାପୃଷ୍ଠରେ ବିନାଶ ହୋଇଯାଏ, ତାପରେ ବହୁତ କାଳ ପର୍ଯ୍ୟନ୍ତ ଶାନ୍ତି ଆସିଯାଏ ଦୁନିଆରେ। ତ ଶଙ୍କରଙ୍କୁ ଶାନ୍ତି ସ୍ଥାପନ କରିବାକୁ ହେଲା ବି କହିପାରିବା। ତ ପ୍ରଥମରେ ଲୋକ ଶିବଙ୍କର ମହିମାରେ ସ୍ତୁତିଗାନ କରିକି କହୁଥିଲେ ଶିବ ଶମ୍ଭୁ ଭୋଲାନାଥ। ଦେଖିଲେ ଶମ୍ଭୁ ଶବ୍ଦର ଅର୍ଥ ଯଦି ଶାନ୍ତିଦାତା ଏବଂ ଶଙ୍କର ଶବ୍ଦର ଅର୍ଥ ବି ସେହି ଶାନ୍ତିଦାତା, ତେଣୁ କେହି ତାକୁ ଅପଭ୍ରଂଶରେ କରିଦେଇଥିବେ, କନ୍ଫ୍ୟୁଜନ୍ କରିକି କରିଦେଇଥିବେ କି ଶିବ ଶଙ୍କର ଭୋଲାନାଥ। ପ୍ରଥମରେ ଶିବ ଶମ୍ଭୁ ଭୋଲାନାଥ କହୁଥିଲେ, ତାପରେ ଲୋକ ଶିବଶଙ୍କର ଭୋଲାନାଥ କହିଥିଲେ। ତେଣୁ ନାମ ଭିତରେ ତାର ଅର୍ଥର ସମାନତା ଥିବାରୁ ଲୋକ ଶିବଙ୍କୁ